ମୋ ନାଁ ଅଂଶୁମାନ ନାୟକ, ମୁଁ 7 ନମ୍ବର ୱାର୍ଡରୁ ଏଫଏସଆର୍ରୁ କହୁଛି। ଆମ କଲୋନୀରେ ପ୍ରଥମେ ଅଳିଆ ଗାଡ଼ି ଆସୁଛି, ଆମେ ଓଦା ଶୁଖିଲା ଅଲଗା ଅଲଗା ଅଳିଆ ଗାଡ଼ି ରହୁଛୁ, ଆମେ ଖୁସି ଅଛୁ। ଆମ ଅଳିଆ ଚାରିଆଡ଼େ ପଡ଼ୁନି, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ।